आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान जुहार पहला मुखिया खबर झारसुगुड़ार सुलटा पंचायत नु हर घर नल योजना थी पानी जल जोगाण प्रकल्प उद्घाटन कले राजस्व मंत्री अधानु पाठ छाड़ छात्र छात्री मान संख्या के कमार लगे नि पदक्षेप कहले केन्द्र शिक्षामंत्री संबलपुर नु हेछे आस स्कूल जीवा सचेतनता कार्यक्रम हिंदी भाषार प्रचार प्रसार लगे आज पालन कर हिंदी दिवस आउर राज्यर शक्तिपीठ मानके आष्ठानु मूल है षोहल पूजा छुआ मानकर मंगल कामना करी करी पश्चिम ओडिशानु महिला मान कर पोजीतिया एथर पूरा खबर राजस्व मंत्री सुरेश पूजारी आज झारसुगुड़ा जिला लखनपुर ब्लकर सुल्लटा पंचायतर पीबार पैन प्रकल्प उद्घाटन कर 109,45,00,000 टंका खर्चा थी तैयार होइतबार ई प्रकल्पनु सुल्लटा पंचायतर 14,881 परिवार हर घर नल योजना थी लाभ पाए से ब्रजानगरनु 20 कोटी अटका टंका खर्चा थी तैयार होइतबार नुआ रास्तार बिल उद्घाटन आउ शिलान्यास करथिले कार्यक्रम थी झारसुगुड़ा जिल्लापाल कुनाल मोतीराम चौहान सहित पानी जल जोगाण विभाग अधिकारी जोग देते विद्यालय मानू अधानु पाठ छाड़ छात्र छात्री फेर थे शिक्षा व्यवस्था थी सामिल करवार लगे आज संबलपुर आस स्कूल जीवा सचेतनता कार्यक्रम हो केन्द्र शिक्षामंत्री धर्मेन्द्र प्रधान आर पंचायतीराज मंत्री रविनारायण नायक प्रमुख कार्यक्रम थी जोग देते नुआ शिक्षानीति अनुसार कैनसीभिल छुआने पाठपढ़ा जनता नहीं छाड़े से कार्यक्रम आयोजन कर सूचना अनुसार राज्य विद्यालय जाउथबार छुआमानकर संख्या संबलपुर अटका रही छे जिला शिक्षा अधिकारी सूचना अनुसार संबलपुर जिलानो 3,100 जन छुआ अधानु पाठ छाड़ीछन बोली आमर संवाददाता जनईछन जिलानो पाखापाखी 1,06,000 छुआ अछन आ सबु छुआ को विद्यालय के आनबार लगे शिक्षक आ जिला शिक्षा अधिकारी मानकु दायित्व दियाजिबा बोली मंत्री श्री प्रधान कहिछन
देश को विकसित करने एक बड़ जन आंदोलन आरंभ ओडिशा को भी विकसित करिवारो हमें समस्ते कटिबद्ध हेचु यार मूल पहाक हेबे मूल सैनिक हेबे आमर शिक्षा प्राप्त पिला माने देशर अन्य राज्य तुलन आमर ड्रॉप आउट रेट तुलनात्मक कम तापरे भी स्कूल को जीवा बयसर सब पिला माने स्कूल रहिबे पाठ पढ़िबे दक्षता हासिल करिबे तेबे जाकी सेमाने अर्थनीति रे सटीक योगदान देबे
संबलपुर रेल स्टेशन नो स्वच्छता ही सेवा कार्यक्रम थी केन्द्र शिक्षामंत्री आउ संबलपुर सांसद धर्मेन्द्र प्रधान जोग देकरी कहिछन परिवेश के सफा रखले समाज नो सभे सुस्थ रही पार्बे गला बछर तुलना थी संबलपुर सहर स्वच्छ सर्वेक्षण थी 100 पॉइंट ऊपर के उठीछे बोली केन्द्रमंत्री कहिछन ई अवसर रे पंचायतीराज मंत्री रविनारायण नायक भिल जोग देथिले संबलपुर मंडल रेल प्रबंधकों कार्यालय नु खेतराजपुर छक तक गुटे सफाई अभियान चलीथिला ई अवसर स्वच्छता के गुटे जन आंदोलन करबार लागि श्री प्रधान आह्वान देछन केन्द्र शिक्षामंत्री धर्मेन्द्र प्रधान आज संबलपुर जिलापाल कार्यालय नु प्रशासनिक अधिकारी सहित समृद्ध गाँ समृद्ध संबलपुर बैठक थी जोग देते गाँ इलाकान लुक्कर मौलिक सुविधा के प्राथमिकता देवार स्वच्छता पीबार पैन जीवन जीविका उपरे जोर देकर प्रशासनिक संस्कार आउ आनुषंगिक भित्तिभूमिर विकास उपरे बैठक थी आलोचना करिथिले मनरेगा योजना थी श्रमिक मानकु सशक्त करबार पीएम स्वनिधि योजना थी छोट व्यापारी मानकु आत्मनिर्भर करबार एसएचजी संगठन रो आर्थिक कारबार के ठीक ढंगे व्यवस्थित करबार बगिर भिन्न भिन्न विषय थी आलोचना हेछे संबलपुर नु थिबार संभावना भित्तिभूमि उत्पादन आउ बजार के नजर थी रखिकरी संबलपुरी ब्रांड के आगे नेबार आमर लक्ष्य है बोली बैठक थी श्री प्रधान कहिछन बैठक थी पंचायतीराज मंत्री रविनारायण नायक आउ संबलपुर विधायक जयनारायण मिश्रों सहित प्रशासनिक अधिकारी जोग देते भुवनेश्वर थाना आयाबाकाल हेबारे मुख्यमंत्री जन अभियोग शुणा बंद रहा मुख्यमंत्री अलग जरूरी काम थिबारनु शुणाणी बंद रहा आउ आयबा शुणाणी तारीख गणमाध्यम जरिए लुक्कु जनई दिया बोली साधारण प्रशासन आउ साधारण अभियोग विभाग तरफ सूचना दिया जाइछि जीएसटी कोम्बार ऋतु भिन्न भिन्न दरब उपरे संशोधित दाम लेखबाटा जबरन आए बोली केन्द्र खाउटी व्यापार मंत्रालय तरफ निर्देश जारी होइछि ए बाबदे खाद्य जोगाण आउ खाउटी कल्याण मंत्री कृष्णचंद्र पात्र सूचना देकरी कहिछन सबु उत्पादक पेकर आउ आमदानीकारी मानकनु केन्द्रर ई निर्देश के पालन करबाटा पड़वा जीएसटी संशोधन हेबार आघनु दरब मानके नुआ दाम लेखबार जरूरी है बोली श्री पात्र कहिछन ई बछर डिसेम्बर शेष तक संशोधित जीएसटी दर लागू करा जिबा सेआडे पुरना दाम सहित नुआ दाम भी लेखबार के मंत्री कहिछन
ମାନ୍ୟବର ପ୍ରଧାନମନ୍ତ୍ରୀ ଯାହା କଥା ଦେଇଥିଲେ ତାହା ରଖିଛନ୍ତି। ଜିଏସ୍ଟି ସବୁଥିରେ କମିଲା, ଯୋଉ 12% ଏବଂ 28% ତାକୁ ପୁରା ଆବୋଲିସ୍ କରିଦିଆଗଲା, 5% ଏବଂ 18% ରହିଲା, ଏବଂ ଅନେକ କେସ୍ରେ ଜିଏସ୍ଟି ମଧ୍ୟ ପୁରା ନିଲ୍ କରିଦିଆଗଲା, ମେଡିସିନ୍ ଫେଡିସିନ୍ ଉପରେ ପୁରା ନିଲ୍ ହେଇଗଲା। ବହୁତ ଭଲ କଥା, ବହୁତ ବଡ଼ ସ୍ୱାଗତଯୋଗ୍ୟ ପଦକ୍ଷେପ, ବଢ଼ିଆ ଡିସିସନ୍ ନେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ। ସାରା ଦେଶେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। ସମ୍ବିଧାନ ସଭା 1949 ଆଜିର ଦିନେ ଦେବନାଗିରୀ ଲିପିଥି ଲେଖା ହୋଇଥିବାର ହିନ୍ଦୀକେ ସରକାରୀ ଭାଷା ଭାବେ ଗ୍ରହଣ କରାହୋଇଥିଲା। ପୃଥିବୀର ପାଖାପାଖି 52 କୋଟିରୁ ଅଧିକା ଲୋକ ହିନ୍ଦୀ ଭାଷାର ବ୍ୟବହାର କରୁଛନ୍। ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ହିନ୍ଦୀ ଭାଷା ଖାଲି ଗୋଟିଏ ଭାବ ଦିଆନିଆର ମାଧ୍ୟମ ନୁହେଁ, ସେ ଏଇଟା ଭାରତୀୟ ସମୃଦ୍ଧି ଐତିହ୍ୟର ପରିଚୟ ଆଉ ମୂଲ୍ୟବୋଧକେ ଦର୍ଶାସି। ହିନ୍ଦୀ ଭାଷା ଆମର ଲାଗି ଖୁବ୍ ଗରବ ଆଉ ଗରବର ବିଷୟ, ଯେନ୍ଟାକି ଆମକୁ ଦେଶ ଗଢ଼ବାର ଲାଗି ତହକାସି। ସେନ୍ତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଦେଶର ଭାଷା ଆଉ ଉପଭାଷାର ବିକାଶ ଲାଗି ହିନ୍ଦୀ ଭାଷା ଗୋଟିଏ ସଂଯୋଗର ଜରିଆ ଭାବେ କାମ କରୁଛେ ବୋଲି କହିଛନ୍। ଜିଏସ୍ଟି ପରିଷଦର ବୈଠକ ଥି ବହୁଟେ ଅତି ଜରୁରୀ ଦରବ ଉପରେ ଟିକସ ଛାଡ଼ କରବାର ଲାଗି ପ୍ରସ୍ତାବ ଦିଆଯାଇଛି, ଯେନ୍ଟାକି ଦେଶର ଗରିବ ଆଉ ମଧ୍ୟବିତ୍ତ ପରିବାର ଲାଗି ବହୁତ ବଡ଼ ଆଶ୍ୱସ୍ତି ଆନିଦେଇଛି। କେନ୍ଦ୍ର ସରକାରଙ୍କର ଆଇବା ପିଢ଼ିର ଜିଏସ୍ଟି ସଂସ୍କାରକେ ସବୁ ମହଲରୁ ସ୍ୱାଗତ କରାଯାଇଛି। ଏ ବାବଦେ ସମ୍ବଲପୁର ଜିଲ୍ଲା ବୁର୍ଲା ଏନ୍ଏସ୍ସି କଲେଜ ବାଣିଜ୍ୟ ବିଭାଗର ଅଧ୍ୟାପକ ଫରହାନ ହାଇଦର କହିଛନ୍।
ଏବେ ରିସେଣ୍ଟ ଚେଞ୍ଜେସ୍ ଯେନ୍ ସରକାର କରିଛି, ଏବେ ମାତ୍ର 5% ଯେନ୍ଟାକି ମ୍ୟାକ୍ସିମମ୍ ଲୋକ ଲାଗି ଏବେ ସୁବିଧା ହେଲା। ଯେନ୍ ଯେନ୍ ଯେଉଁ ସାମାନ ମହଙ୍ଗା ଥିଲା ଟ୍ୟାକ୍ସ ରେଟ୍କୁ କମ୍ କରିକିରି ସେଟାକୁ 18% କାଟାଗିରି ରଖିଦିଆଯାଇଛି। ଆଉ ବହୁତଟେ ଗୁଡ୍ସ ଯାହାର ଉପରେ ଆଗରୁ ଟ୍ୟାକ୍ସ ଲାଗୁଥିଲା ଏବେ ଆଉ ଟ୍ୟାକ୍ସ ନାଇଁ ଲାଗେ, ଯାହାଦ୍ୱାରା କି ସାମାନମାନେ ଆମର ଲାଗି ଶସ୍ତା ହେଇଯିବା। ଆମର ଯେନ୍ ଟ୍ୟାକ୍ସ ସିଷ୍ଟମ୍ରେ ଏଇଟା ରେଗୁଲେସନାରୀ ଷ୍ଟେପ୍ ହେ, ଯାହାଦ୍ୱାରା କି କମନ୍ ମ୍ୟାନ୍କେ ଏବେ ଜିନିଷଟା ଶସ୍ତା ଦାମ୍ରେ ମିଳିପାର୍ବା। ଏବେ ଯେହେତୁ ପ୍ରାଇସ୍ କମ୍ବା, ଯେନ୍ କମନ୍ ପିପୁଲ୍ ଡେ ଟୁ ଡେ ଲାଇଫ୍ରେ ଯେନ୍ ସାମାନମାନେ ଘିନୁଛନ୍ ସେଟା ଏବେ ତାଙ୍କର ଲାଗି ଶସ୍ତା ହେଇଯିବା, ଯାହାଦ୍ୱାରା କି ତାଙ୍କର ଜୀବନରେ କିଛି ଗୋଟେ ସୁଖମୟଟା ହେବା।
ଆଜ ପବିତ୍ର ମୂଳାଷ୍ଟମୀ ଥି ପଶ୍ଚିମ ଓଡ଼ିଶାର ମା'ମାନେ ପୁଅ ଜିତିଆ ପାଳନ କରୁଛନ୍। ପୁଅମାନଙ୍କର ମଙ୍ଗଲ କାମନା କରିକରି ମା'ମାନେ ଇ ଉପାସ କରିଛନ୍। ମା'ମାନେ ନିର୍ଜଲା ଉପାସ ରହିକରି ଦୂତୀବାହନ ଆର୍ ଷଠୀ ମା'ଙ୍କର ପୂଜା କରୁଛନ୍। ଗାଁ ଆର୍ ପଡ଼ାମାନଙ୍କର ଛକ ଜାଗାମାନଙ୍କେ ଇ ପୂଜାର ଲାଗି ବେଦୀମାନ ତିଆରି କରାଯାଇକରି ପୂଜା ଚାଲିଛେ। ଆଇବାକାଲ ସକାଳେ ମା'ମାନେ ଘରେ ପୁଅମାନଙ୍କୁ 108 ଦୁବ ଚାଉଲଥି ବନ୍ଦେଇକରି ଜିତିଆ ପିନ୍ଧାବେ। ଶାରଦୀୟ ଦୁର୍ଗାପୂଜା ଲାଗି ରାଜ୍ୟର ଶକ୍ତିପୀଠମାନଙ୍କେ 16 ଦିନିଆ ପୂଜା ମୁହୁଲେଇଛେ। ପୁରୀର ଅଧିଷ୍ଠିତ ଅଷ୍ଟଚଣ୍ଡୀଙ୍କଠାନୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ, କଳାହାଣ୍ଡିର ମାଣିକେଶ୍ୱରୀ, ସୁବର୍ଣ୍ଣପୁରର ସୁରେଶ୍ୱରୀ, ବୌଦ୍ଧର ଭୈରବୀ, କଟକର କଟକଚଣ୍ଡୀ, କାକଟପୁର ମଙ୍ଗଳାଙ୍କର ପୀଠମାନଙ୍କେ ଖାସ୍ ନୀତି ମୁହୁଲେଇଛେ। ଓଡ଼ିଶା ବ୍ୟାଡ୍ମିଣ୍ଟନ ସଂଘ ଓଏସ୍ବିଏ ତରଫୁ ରାଉରକେଲା ପାନପୋଷନ ଥିବାର ବିଜୁ ପଟ୍ଟନାୟକ ଇଣ୍ଡୋର ଖେଲ କମ୍ପ୍ଲେକ୍ସଠାରେ ହୋଇଥିବା ରାଜ୍ୟସ୍ତରୀୟ ଜୁନିୟର ରେଙ୍କିଂ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜ ଉଦ୍ଯାପିତ ହୋଇଯାଇଛି। ଏହି 3-ଦିନିଆ ଟୁର୍ଣ୍ଣାମେଣ୍ଟ ଭିନ୍ ଭିନ୍ ବର୍ଗନ ପାଖାପାଖି 80 ଜଣ ଖେଳାଳି ଭାଗ ନେଇଥିଲେ। ମୟଙ୍କ ଭରଦ୍ୱାଜ ବାଳକ ବର୍ଗର ଏକକ ବିଭାଗ ଥି ଆଉ ଗୀତାଶ୍ରୀ ଦେ ବାଳିକା ବିଭାଗ ଥି ଜିତିଛନ୍। ସେନ୍ତା ମିକ୍ସଡ୍ ଡବଲ୍ସ ବିଭାଗ ଥି ଆୟୁଷ ତ୍ରିପାଠୀ ଆଉ ଅଶ୍ୱିକା ମିଶ୍ର ଜିତିଛନ୍। ପଶ୍ଚିମ କେନ୍ଦ୍ରୀୟ ଆଉ ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣିର ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଖର ଇଲାକାନୁ ହୋଇଥିବାର ଲଘୁଚାପର ବଲେ ଆଜ କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର ଆଉ ରାୟଗଡ଼ା ଜିଲ୍ଲାର କେତେଟା ଜାଗାନୁ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଆଇବା ବୁଧବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ଲାଗି ରହିବା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା କାଲିଠାନୁ ମୌସୁମୀ ଉତ୍ତର ପଶ୍ଚିମ ରାଜ୍ୟନୁ ଫିରବାର ଅନୁମାନ କରାଯାଉଛି। ରାଜ୍ୟ ବର୍ଷା ସ୍ଥିତିକେ ନେଇକରି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍, ଆଇବା 20 ତାରିଖ ତକ ଆଉ ଗୋଟିଏ ଘୂର୍ଣ୍ଣିବଳ ହେବାର ସମ୍ଭାବନା ରହିଛି। ଏଚିନିର ସ୍ଥିତିନ ଏଟା ଅତ୍କା ଘନୀଭୂତ ହେବାର ସମ୍ଭାବନା ନାଇଁନ। ଧୀରେ ଧୀରେ ରାଜ୍ୟ ବର୍ଷା କମ୍ବା, ବାତ୍ୟା କି ଅବପାତ ବାବଦେ କେନ୍ସି ଫଟିକ୍ ସୂଚନା ନାଇଁନ ବୋଲି ଶ୍ରୀ ମହାପାତ୍ର କହିଛନ୍। ଝାରସୁଗୁଡ଼ାର ସୁଲଟା ପଞ୍ଚାୟତନୁ ହର୍ ଘର ନଲ୍ ଯୋଜନାଥି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟନ କଲେ ରାଜସ୍ୱ ମନ୍ତ୍ରୀ। ଅଧାନୁ ପାଠ ଛାଡ଼ିଥିବାର ଛାତ୍ରଛାତ୍ରୀମାନଙ୍କର ସଂଖ୍ୟାକେ କମାବାର ଲାଗି ନିଆଯାଉଛି ପଦକ୍ଷେପ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ରାଜ୍ୟର ଶକ୍ତିପୀଠମାନଙ୍କେ ଆଜିଠାନୁ ମୂଳ ହେଲା 16 ପୂଜା। ଛୁଆମାନଙ୍କର ମଙ୍ଗଲ କାମନା କରିକରି ପଶ୍ଚିମ ଓଡ଼ିଶାନୁ ମହିଳାମାନେ କରୁଛନ୍ ପୁଅ ଜିତିଆ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।